ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନୂଆପଡ଼ା ଜିଲ୍ଲା ଗୋଟିଏ ସମ୍ଭାବନାର ଜିଲ୍ଲା ଆଏ ଆଉ ଇନ 90% ଜମିକେ ଜଳସେଚନ ସୁବିଧା କରାଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଦୁଇଦିନିଆ ନୂଆପଡ଼ା ଗସ୍ତର ପହିଲା ଦିନେ ଗଲାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମାରାଗୁଡ଼ା ମହୋତ୍ସବଥି ଯୋଗ ଦେବାର ସହିତ ଜିଲ୍ଲାର ଭିତ୍ତିଭୂମି ବିକାଶ ଲାଗି 322 କୋଟି ଟଙ୍କାର 63 ପ୍ରକଳ୍ପର ଶିଳାନ୍ୟାସ ଆଉ ନିହି ପକାଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍,
ରବି ଫସଲରେ କିଭଳି ଭାବରେ ଏ ଅଞ୍ଚଳରେ ଶସ୍ୟଶ୍ୟାମଳା ହୋଇଛି ଆଉ ଆଗାମୀ ଦିନରେ ମଧ୍ୟ 90% ପର୍ଯ୍ୟନ୍ତ ଜଳସେଚନ କରିବାର ବ୍ୟବସ୍ଥାକୁ ଏଠି ସଫଳ କରିବା ପାଇଁ ନିଶ୍ଚିତ ଭାବରେ ଆମ ସରକାର ଚିନ୍ତା କରୁଛନ୍ତି। ଏଠି ରାସ୍ତା, ପୋଲ, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଅଧିକ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ମଧ୍ୟ ଆଜି ଏ ନୂଆପଡ଼ା ଜିଲ୍ଲା ପାଇଁ 320 କୋଟି ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ ବି କରାଯାଇଛି। ଆହୁରି ପ୍ରୋଜେକ୍ଟ ଅଛି, ସେ ପ୍ରୋଜେକ୍ଟ ଗୁଡ଼ିକ ଆମ ସରକାର ଟେକଅପ୍ କରିବେ ଏବଂ ଏ ଜିଲ୍ଲାକୁ ବିକାଶ କ୍ଷେତ୍ରରେ ସେବା କ୍ଷେତ୍ରରେ ଅଗ୍ରାଧିକାର ଦେବେ।
ଓଡ଼ିଆ ପକ୍ଷ 2025 ପାଳନର 5 ଦିନେ ଆଜି ରାଜ୍ୟ କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଭୁବନେଶ୍ୱର ଖଣ୍ଡଗିରିଠାନୁ ସକାଳର 5:30 ଇ ଗଣଦୌଡ଼ ବାହାରିଛି। କାର୍ଯ୍ୟକ୍ରମଟି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗ ଦେଇଛନ୍। ସିଆଡ଼େ ଗଲାକାଲି ଓଡ଼ିଆ ପକ୍ଷ ପାଳନ ଅବସରରେ ସାରା ରାଜ୍ୟ ଓଡ଼ିଆଥି ନାମଫଳକ ଲେଖବାର ଲାଗି ସଚେତନତା ପଦଯାତ୍ରା ହୋଇଯାଇଛି। ଆଇବା 11 ଦିନ ରାଜ୍ୟ ମୂଲ ହେବା ଆୟୁଷ୍ମାନ ଭାରତ ଯୋଜନା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଉ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଇତାର ଶୁଭାରମ୍ଭ କରିବେ। ଆଇବା 10 ଦିନ ବେଲବୁଡ଼େ ଶ୍ରୀ ନଡ୍ଡା ଓଡ଼ିଶା ଆସିବେ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍। ରାଜ୍ୟ ଆୟୁଷ୍ମାନ ଭାରତ ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ ହେବା। ଇଥି ରାଜ୍ୟର ପାଖାପାଖି 3,46,00,000 ଲୋକ ଲାଭ ପାଇବେ। ଏ ଯୋଜନା ଅଧୀନତି ସବୁ ପରିବାର ବଛରକ 5,00,000 ଆଉ ମହିଳାମାନେ ଅଏତକା 5,00,000 ଟଙ୍କାର କ୍ୟାସ୍ଲେସ୍ ଚିକିତ୍ସା ସୁବିଧା ପାଇପାରିବେ। ଦେଶର 29,000 ଘରୋଇ ଆଉ ସରକାରୀ ହାସ୍ପାତାଲନ ଏ ଯୋଜନାର ଚିକିତ୍ସା ସୁବିଧା ମିଳିପାରବା। ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାଥି ଗଲାକାଲି ସବୁ ବିଭାଗର ସଚିବମାନଙ୍କୁ ନେଇକରି ଗୋଟିଏ ବୈଠକ ହୋଇଯାଇଛି। ବିକଶିତ ଭାରତ ଲାଗି ବିକଶିତ ଓଡ଼ିଶା 2036 ଆଉ 2047 ବାବଦେ ବୈଠକଟି ସମୀକ୍ଷା କରାଯାଇଥିଲା। ଏ ଆର୍ଥିକ ବଜେଟରେ ଭିନ୍ ଭିନ୍ ବିଭାଗର ବଜେଟ୍ ବ୍ୟବରାଦ ଅନୁସାରେ ଖର୍ଚ୍ଚା କରବାରକେ ବୈଠକଟି ଆଲୋଚନା ହୋଇଥିଲା। ଇତାର ସହିତ 2024-25 ବଜେଟରେ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତି ବାବଦେ ହୋଇଥିବା ଖର୍ଚ୍ଚା ଆଉ ବିନିଯୋଗ ପ୍ରମାଣପତ୍ର ଦେବାରକେ ଗୁରୁତ୍ୱ ଦିଆଯାଇଥିଲା। ଇତାର ସହିତ ଜନଶୁଣାଣି ପ୍ରକ୍ରିୟା ସୁବ୍ୟବସ୍ଥା, ଅଭିଯୋଗ ସମାଧାନ ପ୍ଲାଟଫର୍ମକେ ସରଳ ଆଉ ସୁବିଧାଜନକ କରବାର ବାବଦେ ବି ବୈଠକଟି ଆଲୋଚନା ହୋଇଥିଲା। ରାଜ୍ୟର ପରିସଂଖ୍ୟାନ ବ୍ୟବସ୍ଥାକେ ବରକସ କରବାର ଲାଗି ବିଶ୍ୱ ବ୍ୟାଙ୍କର ବୈଷୟିକ ଟିମ୍ ଭୁବନେଶ୍ୱରଠାରେ ରାଜ୍ୟ ଅର୍ଥନୀତି ଆଉ ପରିସଂଖ୍ୟା ନିର୍ଦ୍ଦେଶାଳୟର ଅଧିକାରୀମାନଙ୍କ ସଙ୍ଗେ ଆଲୋଚନା କରିଛନ୍। ଦୁଇଦିନିଆ ବୈଠକଟି ଓଡ଼ିଶାନ ପରିସଂଖ୍ୟାନ ଭିତ୍ତିକ ତଥ୍ୟ ଇକୋସିଷ୍ଟମର ବିକାଶ କରବାର ଦିଗେ ଜୋର୍ ଦିଆଯାଇଥିଲା। ଗୋଟିଏ ବରକସ ପରିସଂଖ୍ୟାନ ବ୍ୟବସ୍ଥା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ଅପ୍ନାବାରକେ ବିଶ୍ୱ ବ୍ୟାଙ୍କ ଦଳ ଏ ଅବସରରେ ପରାମର୍ଶ ଦେଇଛନ୍। ପ୍ରତିରକ୍ଷା ଗବେଷଣା ଆଉ ବିକାଶ ସଂଗଠନ ଡିଆର୍ଡିଓ ଆଉ ଭାରତୀୟ ସେନା ତରଫୁ April 3 and 4 ଦିନ ଧାମରାନ ଥିବା ଅବଦୁଲ କଲାମ ଦ୍ୱୀପନୁ ସ୍ଥଳଭାଗନୁ ଆକାଶକେ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର MRSAM-ର 4 ସଫଲ ପରୀକ୍ଷଣ ହୋଇଛେ। ଏସବୁକେ ଡିଆର୍ଡିଓ ଆଉ ଇସ୍ରାଏଲ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରି ତରଫୁ ବିକଶିତ କରାଯାଇଛି। ଭାରତୀୟ ସେନାଥି ବ୍ୟବହାର ଲାଗି ଏହି କ୍ଷେପଣାସ୍ତ୍ର ତିଆରି କରାଯାଇଛି ବୋଲି ଡିଆର୍ଡିଓ ତରଫୁ ସୂଚନା ଦିଆଯାଇଛି। ଇତାର ସଫଲ ପରୀକ୍ଷଣ ଲାଗି ଡିଆର୍ଡିଓ, ଭାରତୀୟ ସେନା ଆଉ ପ୍ରତିରକ୍ଷା ଉଦ୍ୟୋଗକେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫୁ ଇ ଶିକ୍ଷା ବଛର 10 and 12 କ୍ଲାସ ଲାଗି ନୂଆ ପାଠ୍ୟକ୍ରମ ଘୋଷଣା କରାଯାଇଛି। ପାଠ୍ୟକ୍ରମଟି ଦକ୍ଷତା ସମ୍ପନ୍ନ ଶିକ୍ଷା ସୁଯୋଗକେ ବ୍ୟାପକ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସିବିଏସ୍ଇର 10 ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଲାଗି ପାଠ୍ୟକ୍ରମଟି କମ୍ପ୍ୟୁଟର ଆପ୍ଲିକେସନ, ସୂଚନା ପ୍ରଯୁକ୍ତି ବିଦ୍ୟା ନାୟତ କୃତ୍ରିମ ବୁଦ୍ଧିମତା ଏଆଇ ଭିତରୁ ଗୋଟିଏ ବିଷୟକେ ବାଧ୍ୟତାମୂଳକ କରାଯାଇଛି। ରାମନବମୀ ଆଉ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ସହରରେ ହେବାରକେ ଥିବା ବିଶାଳ ଶୋଭାଯାତ୍ରା ଲାଗି ପ୍ରଶାସନ ଆଉ ପୁଲିସ୍ ତରଫୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅବସରରେ ଗଲାକାଲି ସହରରେ ପୁଲିସ୍ ତରଫୁ ଫ୍ଲାଗ୍ମାର୍ଚ୍ଚ କରାଯାଇଛି। ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କ ନେତୃତ୍ୱଟି କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଲ୍ ଆଉ ରାଜ୍ୟ ସଶସ୍ତ ପୁଲିସ୍ ବଲ୍ ସହିତ ର୍ୟାପିଡ୍ ଆକ୍ସନ୍ ଫୋର୍ସ ସହର ପରିକ୍ରମା କରିଛି। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଇବା 6 ତ କାଲବୈଶାଖୀର ପ୍ରଭାବ ଜାରି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଇତାର ଉତ୍ତରୁ ତାପମାତ୍ରା 2-3 ଡିଗ୍ରୀ ତକ୍ ବଢ଼ବା। କାଲବୈଶାଖୀର ଲାଗି ଗଲାକାଲି ରାଜ୍ୟର ପାଖାପାଖି ସବୁ ଜାଗାନ ତାପମାତ୍ରା 37 ଡିଗ୍ରୀନୁ କମ୍ ରହିଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।